ॐ नमो भगवते वासुदेवाय, ॐ नमो भगवते वासुदेवाय। श्री श्री गौरीदास, श्री श्री कृष्ण राम, श्री श्री जगन्नाथ, श्री रामायण, श्री राधा कृष्णचंद्र, श्री श्री लक्ष्मी सिंह, श्री श्री सीताराम लक्ष्मण हनुमान चंद्रपाद पंत मणिमर्पण करी, श्री गुरुदेव श्री श्रीमद भक्ति सरनाम गुरु स्वामी गुरु महाराज पाद पद्म अर्पण निवेदन करी, इसकन प्रतिष्ठा आचार्य श्री श्रीमद ऐसी भक्ति विधान संस्लोपाद महाराज पाद पद्म अर्पण निवेदन करी, समस्त साधु गुरु वैष्णव तथा पुस्तक वैष्णव सर्जन अर्पण निवेदन करी। अजय में श्रीमद भागवत दशम स्कंद तीस अध्याय श्लोक एक कथा आरंभ करवा। तीस अध्याय शिष्य कहते गोपीमान कृष्ण अन्वेषण अणतीश अध्याय रासलीलार आरंभ होता तेणु आम गत काले कि भाव में गोपी मान मद हो जा गर्व हो जा राधाराणी अभिमान हो जा मान हो जा तेणु भगवान राधाराणी को लेकिन अंतर्ध्यान हो गले तेणु वर्तमान गोपी मान कृष्ण अन्वेषण आरंभ हम ये अध्याय तीस अध्याय यही तीस अध्याय चौरास श्लोक अच्छा एक रु तेर गोपी मैंने यही भाव अन्वेषण करेंगे कृष्ण अन्वेषण करेंगे एवं चौदह रु तेईस कृष्ण लीला को सब अनुकरण करेंगे कमी छः दिन में से रचनाबद्ध करते यही भाव गोपी मैंने कृष्ण लीला को अनुकरण करेंगे चबीश रु चौतीस ए जितने अन्वेषण यही भाव अनुकरण करुवा समय अन्वेषण मत कर भगवान पादपद्म देखिए तेणु ये पादपद्म द्वारा से सब जीवे पुणी आगे आगे जा देखिए राधाराणी को देखिए सी मूर्छा होती पड़ते तेणु पैंतीस रु एक चाश राधाराणी कथा कहे कि भाव भगवान भगवान कृष्ण से रासलीलार नहीं जाइए किंतु सी ए सब कथा कहे कमी कृष्ण पुणी पाकर अंतर्ध्यान हो गले तेणु सी मूर्छा हो पड़े ये सब कथ आसवे साष्टांग करेंगे सब करपर पुणी बयालीस चौरास ये तीनो श्लोक से एवं पुणी अन्वेषण करेंगे राधाराणी सहित अन्वेषण करेंगे तापर अंतिम फेरिकी आसवे जो रासलीला होता जमुना नदी तटे से आसिकी एक अध्याय जो रही कौन जो गोपी गीत से गीत गायन कर उन्नीसटी गीत रही आम यहाँ आगुरी गायन करदे तेणु यही भाव में एक अध्याय कला बतीस अध्याय भगवान आविर्वाह हे ये चलो अणतीस तेतीस पांचटी अध्याय रस पंचाध्याय कहुज तेणु तीस नंबर श्लोक आरंभ करवा आज कथा सुख शिशुक उवाच अंतरिते भगवती सैव व्रजांगना अतप्यंगतम चक्षाणा करिण्या इव जूथवम अंतरिते भगवती भगवान से साधारण व्यक्ति नुहति से भगवान सुखदेव गोस्वामी भगवान को लीला को सब वर्णना करधिकाश समय से कहते भगवान सतर्क करदे साधारण साधारण मनुष्य मान जीव मान कथा नुह ये भगवान कथा तेणु भगवान कहले से भाव में सब रही शक्ति रही तेणु भगवान अंतरिते भगवती सैव ब्रजांगना तेणु जिते बड़े ब्रजांगना मैंने यही भाव नृत्य करुले के भगवान अंतर्ध्यान हो गले जापारे ना से सहसैव ब्रजांगना अतप्यंगतम अचक्षाणा जिते भगवान को अचक्षाणा आ देखिपारे ना भगवान सबुटार अच्छा केत गोचरीभूत हूँ केत गोचरीभूत हूँ ना भगवद गीतार भगवान कहले जे नाहं प्रकाश सर्वस्व जोग माया समावृत मूढ़ो नाभिजाना लोकमाम भगवान जदि सबुठार अच्छा कि प्रकाशित हूँ ना मूर्ख मान पाखे प्रकाशित हूँ भक्त पाखे से प्रकाशित हूँ ତେଣୁ ଏଠି ଅବଶ୍ୟ ଭଗବାନଙ୍କର ଗୋପୀମାନେ ତାଙ୍କର ଅତ୍ୟନ୍ତ ପ୍ରିୟ ଭକ୍ତ ସବୁ, କିନ୍ତୁ ଇଏ ଗୋଟେ ଲୀଳା ହେଉଛି। ତେଣୁ ଅତପ୍ୟନ୍ତମ ଅଚକ୍ଷାଣା, ଯେତେବେଳେ ଭଗବାନଙ୍କୁ ଦେଖି ନ ଦେଖିପାରିଲେ ଆଉ ଦେଖିପାରିଲେ ନାହିଁ, ତେଣୁ ସେମାନେ ତପ୍ତ ହେବା ପାଇଁ ଆରମ୍ଭ କଲେ, ବହୁତ ଦୁଃଖିତ ହେବା ପାଇଁ ଆରମ୍ଭ କଲେ, ଦୁଃଖିତ ହେଲେ। ଅତପ୍ୟନ୍ କିଭଳି ଭାବରେ ହେଲେ, ସୁଖଦେବ ଗୋସ୍ୱାମୀ କହୁଛନ୍ତି, କରିଣ୍ୟ ଇବ ଯୁଥପମ, ଯେଭଳି ଭାବରେ ଗୋଟିଏ ପୁରୁଷ ହସ୍ତୀଙ୍କର ଆଉ ଅନୁପସ୍ଥିତିରେ ସ୍ତ୍ରୀ ହାତୀମାନେ ଯେଉଁଭଳି ଭାବରେ ଦୁଃଖ ଦୁଃଖିତ ହୁଅନ୍ତି, ସେହିଭଳି ଭାବରେ ଗୋପୀମାନେ ଭଗବାନ ବିରହରେ ତପ୍ତ ହେବା ପାଇଁ ଆରମ୍ଭ କଲେ। ତେଣୁ ବିଶ୍ୱକର ଭାଷରେ କୁହାଯାଉଛି, ସନାତନ ଗୋସ୍ୱାମୀ କହୁଛନ୍ତି, ତଦ ଅନ୍ତର୍ଦ୍ଧାନ କଥନେନ ଶ୍ରୀ ବାଦରାୟଣରପି ଆର୍ତ୍ତଭାବୋଦୟାତ୍। ଯେତେବେଳେ ଶିବ ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି, ବାଦରାୟଣୀ ଶବ୍ଦ ବ୍ୟବହାର କରାଯାଇଛି। ଆମେ ଆଗରୁ ଥରେ କହିଥିଲେ ବାଦରାୟଣୀ କାହିଁକି କୁହାଯାଇଛି ନା, ବ୍ୟାସଦେବ ଏଇ ଗୋଟେ ପୁତ୍ର ପାଇବା ପାଇଁ ବହୁତ ତପସ୍ୟା କରିଥିଲେ ବଦ୍ରିକା ଆଶ୍ରମରେ, ଯାହାଙ୍କୁ ସେ ଭାଗବତ ପ୍ରଦାନ କରିବେ, ଭାଗବତ ଶିଖେଇବେ, ପଢ଼େଇବେ। କାରଣ ଅନ୍ୟାନ୍ୟ ସବୁ ବହୁତ ତାଙ୍କର ଶିଷ୍ୟ ଅଛନ୍ତି, ପୈଳା ଜୈମିନୀ ଇତ୍ୟାଦି ସୁମନ୍ତୁ, ଏମାନଙ୍କୁ ସବୁ ବିଭିନ୍ନ ବେଦ ଉପନିଷଦ ସବୁ ପୁରାଣ ଇତ୍ୟାଦି ପ୍ରଦାନ କରିଥିଲେ, କିନ୍ତୁ ଭାଗବତଙ୍କୁ କାହାକୁ ପ୍ରଦାନ କରିନଥିଲେ। ତେଣୁ ବହୁତ ତପସ୍ୟା କରି ତାଙ୍କୁ ପ୍ରାପ୍ତ ହୋଇଥିଲେ, ସେଥିପାଇଁ ତାଙ୍କ ନାଁ ହେଉଛି ବାଦରାୟଣୀ। ଭଗବାନ କୃପାରୁ ସେ ଭଗବାନଙ୍କର ସେ ହେଉଛନ୍ତି ଶୁକ ପକ୍ଷୀ, ରାଧାରାଣୀଙ୍କର ଶୁକ ପକ୍ଷୀ ଥିଲେ ସେ। ଭଗବାନ କୃଷ୍ଣ ଏବଂ ରାଧାରାଣୀ ଯେତେବେଳେ ତାଙ୍କର ଦ୍ୱାର ଦ୍ୱାର ଦ୍ୱାପର ଯୁଗର ଅନ୍ତିମରେ ଯେଉଁ ଲୀଳା ଚାଲିଥିଲା, ସେହି ସମୟରେ ଇଏ ଥିଲେ ଶୁକ ପକ୍ଷୀ। ତେଣୁ ସିଏ ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ ରୂପରେ ଆସିଛନ୍ତି। ତେଣୁ ଇଏ ବାଦରାୟଣୀ ସନାତନ ଗୋସ୍ୱାମୀଙ୍କୁ ବାଦରାୟଣୀ ଅପି ଆର୍ତ୍ତ ଭାବ ଦେୟା, ଭଗବାନ ଚାଲିଗଲେ ଗୋପୀମାନେ ବିଭିନ୍ନ ପ୍ରକାର ଦୁଃଖ ପ୍ରାପ୍ତ ହେଲେ, ସେଥିପାଇଁ ବାଦରାୟଣୀ ଯେତେବେଳେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ତାଙ୍କୁ ମଧ୍ୟ ଦୁଃଖ ହେଉଛି, ଲୀଳାରେ ତଲ୍ଲୀନ ହୋଇକି ରହିଛନ୍ତି କଥା କହୁଛନ୍ତି, ତଲ୍ଲୀନ ହୋଇକି ରହିଛନ୍ତି ସେଠି ଗଙ୍ଗା ନଦୀ ତଟରେ 60,000 ମୁନି ଋଷି ରହିଛନ୍ତି, ତାଙ୍କ ପିତା ମଧ୍ୟ ସେଇଠି ରହିଛନ୍ତି, ବ୍ୟାସଦେବ ରହିଛନ୍ତି ଏବଂ ବ୍ୟାସଦେବଙ୍କ ଗୁରୁ ନାରଦ ମୁନି ରହିଛନ୍ତି, ବହୁତ ବ୍ରହ୍ମର୍ଷି ରାଜର୍ଷି ଦେବର୍ଷି ଇତ୍ୟାଦି 60,000, 100 ନୁହଁ, 200 ନୁହଁ, 1,000 ନୁହଁ, 2,000 ନୁହଁ, 60,000 ମୁନି ଋଷିମାନେ ସେଠି ଉପସ୍ଥିତ ଅଛନ୍ତି। ଏବଂ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଭାଗବତ କଥା କହୁଛନ୍ତି, ତେଣୁ ସେ ଲୀଳାରେ ଏତେ ତଲ୍ଲୀନ ହୋଇଯାଇଛନ୍ତି, ଭଗବାନ ଯେତେବେଳେ ଅନ୍ତର୍ଧ୍ୟାନ ହୋଇଗଲେ ସେଇଟାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ତାଙ୍କୁ ମଧ୍ୟ ବହୁତ ଦୁଃଖ ହେଉଛି। ସନାତନ ଗୋସ୍ୱାମୀ ତାଙ୍କର ଭାବ ଜାଣିକରି ଏଇଟା କହୁଛନ୍ତି, ତଦ ଅନ୍ତର୍ଧାନ କଥନେନ ଶ୍ରୀ ବାଦରାୟଣ ବି ଆର୍ତ୍ତି ଭାବ ଦେୟା, ଶିବ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ତାଙ୍କୁ ମଧ୍ୟ ଦୁଃଖ ହେଉଛି, ଆଉ ଗୋପୀମାନଙ୍କ କଥା କ'ଣ କହିବା। ଗୋପୀମାନଙ୍କୁ ଦୁଃଖ ଦେଖି ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ତାଙ୍କୁ ମଧ୍ୟ ଦୁଃଖ ହୋଇଯାଉଛି। ତେଣୁ କଥା ବିଚ୍ଛେଦେନ ମଧ୍ୟ ଅଧ୍ୟାୟ ପାତ, ଏହିଭଳି ଭାବରେ ଆମେ କହିଥିଲୁ ଆଗରୁ, ମଝିରେ ମଝିରେ ସୁଖଦେବ ଗୋସ୍ୱାମୀ ସମାଧିଗ୍ରସ୍ତ ହୋଇକରି ଆଉ କଥା କହିପାରନ୍ତି ନାହିଁ, ଭଗବାନ ଲୀଳାରେ ଏଭଳି ସମାଧିଗ୍ରସ୍ତ ହୋଇଯାଆନ୍ତି, ତେଣୁ ଆସି କଥା କହିପାରନ୍ତି ନାହିଁ। ତେଣୁ ସେଠି ପରୀକ୍ଷିତ ମହାରାଜ ଏବଂ ଅନ୍ୟାନ୍ୟ ସବୁ ଯେଉଁ ଶ୍ରୋତାମାନେ ସବୁ ରହିଛନ୍ତି ମୁନି ଋଷିମାନେ ସବୁ ଜୋରରେ କୀର୍ତ୍ତନ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଖାଲି ଖାଲି ମୁଖରେ କରନ୍ତି ନାହିଁ, ଖୋଳ କର୍ତ୍ତାଳ ଇତ୍ୟାଦି ସବୁ ରଖିକି ରଖିଛନ୍ତି, ସେମାନେ ରଖିଥିଲେ, ଆମେ ସବୁ ବର୍ଣ୍ଣନା କହୁଥିଲେ ଆଗରୁ କହିଥିଲୁ, ଏହିଭଳି ଭାବରେ କର୍ତ୍ତାଳ ଧରିକିରି କୀର୍ତ୍ତନ କରନ୍ତି, ଉଚ୍ଚ ସ୍ୱରରେ କୀର୍ତ୍ତନ କଲାପରେ ସୁଖଦେବ ଗୋସ୍ୱାମୀଙ୍କର ପୁଣି ସେ ତାଙ୍କର ବାହ୍ୟ ଜ୍ଞାନ ଆସେ। ତେଣୁ ଯେହେତୁ ସେ ସମାଧିଗ୍ରସ୍ତ ହୋଇଗଲେ, ତେଣୁ ସେ ଅଧ୍ୟାୟ ସମାପ୍ତ ହୋଇଗଲା, ନହେଲେ ତ ଚାଲିଥାନ୍ତା କଥା। ସେଥିପାଇଁ କୁହାଯାଉଛି, କଥା ବିଚ୍ଛେଦେନ ମଧ୍ୟ ଅଧ୍ୟାୟ ପାତ, କଥା ଏଇଠି ରହିଗଲା, ତେଣୁ ଏ ଅଧ୍ୟାୟଟି ସରିଗଲା, 30 ଅଧ୍ୟାୟ ଆରମ୍ଭ ହେଲା। ଶ୍ରୀ ଶୁକ ଯେଉଁ କୁହାଗଲା, କାରଣ କ'ଣ ଏଠିକୁ ଶ୍ରୀ ଶୁକ ଉବାଜ, ଶ୍ରୀଯୁକ୍ତ ଶୁକ ଉବାଜ ଇତି ଶ୍ରୀ ଭଗବତ ଅନ୍ତର୍ଦ୍ଧାନେନ ତସ୍ୟାପି ଶୋକୋଦୟାତ୍ ଶୁକବତ୍ ବ୍ୟକ୍ତ ମଧୁରୋକ୍ତି କ୍ଷଣାତ୍ ସ୍ୱସ୍ଥ ସନ୍ ବିଳପନ ଇବ ଆହ। ଶ୍ରୀଶୁକ ଶ୍ରୀଯୁକ୍ତ କହିଲେ ସବୁ ସ୍ୱଭାବ ସମ୍ପଦ ତାଙ୍କ ପାଖରେ ରହିଛି। ଶ୍ରୀଯୁକ୍ତ ଶୁକ ଉଭାଚ ଇତି ଶ୍ରୀ ଭଗବତ ଅନ୍ତର୍ଦ୍ଧାନ ନା, ଭଗବାନ ଯେହେତୁ ଅନ୍ତର୍ଦ୍ଧାନ ହେଇଛନ୍ତି ତ ସେ ବି ଶୋକ ଉଦୟ ତାଙ୍କୁ ବହୁତ ଶୋକ ହେଇଯାଇଛି, ଶୁକଦେବ ଗୋସ୍ୱାମୀ ଯେମିତି ଶୋକ ହେଇଯାଇଛି। ତେଣୁ ଶୁକବତ୍ ବ୍ୟକ୍ତ ମଧୁରୋକ୍ତ, ଶୁଆ ଯେମିତି ମଧୁର ସ୍ୱରରେ ବୋଲେ ସେହିଭଳି ଭାବରେ ଶୁକ ମଧୁର ସ୍ୱରରେ କହୁଛନ୍ତି ମଧୁରୋକ୍ତି କ୍ଷଣାତ୍ ସ୍ୱସ୍ଥ, କିଛି ସମୟ ପାଇଁ ଚୁପ୍ ହେଇଗଲେ ଆଉ କିଛି କଥା କହିପାରିଲେ ନାହିଁ, ତାହାପରେ ପୁଣି ଯେତେବେଳେ ତାଙ୍କୁ ସ୍ୱସ୍ଥ ହେଲେ ଜ୍ଞାନ ଆସିଲା ବହିର୍ଜ୍ଞାନ ଆସିଲା ସେତେବେଳେ ବିଳପନିବାହ ସେ ମୋତେ ବିଳାପ କରି କହୁଛନ୍ତି ଶ୍ଳୋକ, ଭଗବାନ ବିରହରେ ସେ ମୋତେ ବିଳାପ କରୁଛନ୍ତି ଶୁକଦେବ ଗୋସ୍ୱାମୀ। ତେଣୁ ସେ କହୁଛନ୍ତି ଅନ୍ତର୍ଧାନସ୍ୟ ପ୍ରକାରାତ୍ ଅତର୍କଣାତ୍, ଅନ୍ତର୍ଧାନ କାହିଁକି ହେଲେ ସେଟା କେହି ବୁଝିପାରିଲେ ନାହିଁ, କ'ଣ ପାଇଁ ପଳେଇଗଲେ କୃଷ୍ଣ କୁଆଡ଼େ ପଳେଇଗଲେ। ତାହାପରେ ଦେଖିଲେ ରାଧାରାଣୀ ମଧ୍ୟ ନାହାନ୍ତି, ପ୍ରଥମେ ଦେଖୁଥିଲେ କୃଷ୍ଣ ନାହାନ୍ତି ତାପରେ ଦେଖିଲେ ରାଧାରାଣୀ ମଧ୍ୟ ନାହାନ୍ତି, ତେଣୁ ଆଉ ସେ ଚିନ୍ତା କରିପାରିଲେନି କ'ଣ ପାଇଁ ସେ ଅନ୍ତର୍ଧାନ ହେଇଗଲେ। ରାଧାରାଣୀ ମଧ୍ୟ ତାଙ୍କୁ ଭାବିଲେ, ରାଧାରାଣୀଙ୍କର ବିରୋଧୀ ଗୋଷ୍ଠୀ ସବୁ ଅଛନ୍ତି ଯେଉଁମାନେ ଚନ୍ଦ୍ରାବଳୀ ଇତ୍ୟାଦି, ସେମାନେ କହିଲେ କୃଷ୍ଣ ତାଙ୍କୁ ବେଶୀ ଭଲ ପାଆନ୍ତି ସେଥିପାଇଁ ତାଙ୍କୁ ନେଇକି ପଳେଇଗଲେ। ଏଇଭଳି ଭାବେ ରାଧାରାଣୀଙ୍କ ପ୍ରତି ତାଙ୍କର ମନରେ ଟିକେ କ୍ରୋଧ ଆସୁଥିଲା ବା ଈର୍ଷା ଆସୁଥିଲା ବା ରାଗ ଆସୁଥିଲା ଏସବୁ ଆସୁଥିଲା। ଯାଇ ହଉ, ଏଇଭଳି ଭାବରେ ଗୋପୀମାନେ ଅୟଂ ତାପାଧିକ୍ୟେପି ହେତୁ ବ୍ରଜାଙ୍ଗନ ଇତି ତାସାଂ ତଦେକ ପ୍ରିୟତ୍ୱେନ ବିରହ ତାପସ୍ୟ ଔଚିତ୍ୟମ ଆଦିକମ ଚ ଅଭିପ୍ରେତମ। ଯେହେତୁ ସେ ତାଙ୍କୁ ପ୍ରାଣ ଭରି ଭଲ ପାଉଥିଲେ କୃଷ୍ଣଙ୍କୁ, କୃଷ୍ଣଙ୍କ ବିରହରେ ସେମାନେ ଏଇଭଳି ଭାବରେ ବିରହରେ ତପ୍ତ ହେଉଛନ୍ତି, ଏଇଟା ଉଚିତ ହେଇଛି, ଠିକ୍ ହେଇଛି, ତପ୍ତ ହେବେ, ତାଙ୍କୁ ଏତେ ଭଲ ପାଉଛନ୍ତି ତାଙ୍କ ବିରହରେ, ଗୋଟିଏ ମୁହୂର୍ତ୍ତ ତାଙ୍କ ବିରହରେ ଗୋଟିଏ ଯୁଗ ଭଳି ଲାଗୁଥିଲା, ଆମେ ସବୁ ବର୍ଣ୍ଣନା କରିଥିଲେ 31 ଅଧ୍ୟାୟରେ ଏବଂ ଅନ୍ୟାନ୍ୟ ସ୍ଥାନମାନଙ୍କୁ ମଧ୍ୟ ବର୍ଣ୍ଣନା, ତ୍ରୁଟି ଯୁଗା ଏତେ ଗୋଟେ ତ୍ରୁଟି ଆଖି ପତା ପଡ଼ିଗଲେ ଯେଉଁ ସମୟ ସେଇଟା ତ୍ରୁଟି ବା ପଲକ ସେତିକି ଗୋଟେ ତାଙ୍କୁ ଯୁଗ ଭଳି ଲାଗୁଥିଲା, ଏଇଭଳି ତାଙ୍କୁ ଭଗବାନ ବିରହରେ ତାଙ୍କୁ ଲାଗୁଥିଲା। ତେଣୁ ଭଗବାନ ବିରହରେ ବର୍ତ୍ତମାନ ବ୍ୟତୀତ ହେଇକରି ପାଗଳିନ ଭଳି ସବୁ ହେଉଛନ୍ତି, 100 କୋଟି ଗୋପୀ ଆମେ ଚିନ୍ତା କରିପାରିବା ନାହିଁ। ତେଣୁ ଏଇଭଳି ଭାବରେ ବର୍ତ୍ତମାନ ତା ଦ୍ୱିତୀୟ ନମ୍ବର ଶ୍ଳୋକରେ କହୁଛନ୍ତି ଗତ୍ୟାନୁରାଗ ସ୍ମିତ ବିଭ୍ରମେ, ଗତ୍ୟାନୁରାଗ ସ୍ମିତ ବିଭ୍ରମେ କ୍ଷିତ ମନୋରମାଳାପ ବିହାର ବିଭ୍ରମେ ଆକ୍ଷିପ୍ତ ଚିତ୍ତା ପ୍ରମଦାରମାପତେ ତାସ୍ତା ବିଚେଷ୍ଟା ଜଗୃହୁସ୍ତଦାତ୍ମିକା। ଭଗବାନଙ୍କର ସବୁ ଲୀଳା ସବୁ ମନେ ପଡ଼ୁଛି ବର୍ତ୍ତମାନ, କିଭଳି ଭାବରେ ତାଙ୍କର ଗତି ଆମେ ଶୁଣୁଥିଲୁ ନା, 31 ଅଧ୍ୟାୟରେ ସବୁ କହିବେ ବିଳାପ କରିବେ, କେତେ ତାଙ୍କର ଯେଉଁ ରହିଛି କ'ଣ ସେ ଶ୍ଳୋକ ଯେଉଁ ରହିଛି ସେ ଶ୍ଳୋକ ସବୁ ମନେ ପକାଉଛନ୍ତି ନା, ସବୁ ଆଲୋଚନା କରୁଥିଲେ ତାଙ୍କର କିଭଳି ଭାବେ ଚାଲିଥିଲା ଭଗବାନଙ୍କର ଗତି। ଅନୁରାଗ ସ୍ମିତ, ଅନୁରାଗରେ ସେ ତାଙ୍କୁ ଯେଉଁ ସ୍ମିତ ହାସ କରୁଥିଲେ ତାଙ୍କୁ ଦେଖିକରି, ଏବଂ ବିଭ୍ରମ ଇକ୍ଷି ଦେଇ ଏବଂ ତାଙ୍କୁ ମଧ୍ୟ ଈକ୍ଷଣ କରୁଥିଲେ, ବହୁତ ସୁନ୍ଦର ଭାବରେ ତାଙ୍କର ନୟନ ରହିଛି ପଦ୍ମ ନୟନରେ ଈକ୍ଷଣ କରୁଥିଲେ, ଏଇଭଳି ଭାବରେ ତାଙ୍କର ଚକ୍ଷୁ ଇତସ୍ତତ ହେଉଥିଲା, ଏଇସବୁ ମନେ ପକାଉଛନ୍ତି। ମଧୁରୟା ଗିରା ଯେଉଁ ରହିଛି, ମଧୁରୟା ଗିରା ବଲ୍ଗୁ ବାକୟା ବୁଧ ମନୋ ଗୟା ପୁଷ୍କରେ କ୍ଷଣ ବିଧି କରି ରିମା ବୀର ମୁହ୍ୟତି ଅଧର ସେ ଧୁନା ପାୟ ସ୍ୱନା। ଏଭଳି ଭାବରେ ବିଳାପ କରିବେ, ତେଣୁ ବର୍ତ୍ତମାନ ସେ ସବୁ ସ୍ମରଣ କରୁଛନ୍ତି, ଗତି ଅନୁରାଗ ସ୍ମିତ ବିଭ୍ରମ କ୍ଷିତେଇ ମନୋରମା ଆଳାପ ବିହାର ବିଭ୍ରମେଇ। ସୁନ୍ଦର ଭାବରେ କଥା ସବୁ ଆମର ଆଚାର୍ଯ୍ୟମାନେ ଟିକାରେ ସବୁ କହିଛନ୍ତି, କିନ୍ତୁ ଭାବରେ ଭଗବାନ ଗୋପୀମାନ ସହିତ ଆଳାପ କରୁଥିଲେ, ଆଲୋଚନା କରୁଥିଲେ, ମନୋରମ ଆଳାପ ମନକୁ ଆନନ୍ଦ ପ୍ରଦାନ କରୁଥିଲା ସେ ଆଳାପ, ଭଗବାନ ତାଙ୍କ ସହିତ କଥା ହେଉଛନ୍ତି, ମନୋରମ ଆଳାପ ବିହାର ବିଭ୍ରମେଇ, ବିହାର ଯେଉଁ ବିଭିନ୍ନ ପ୍ରକାର ଲୀଳା ସବୁ କରୁଥିଲେ ରାସଲୀଳା ଇତ୍ୟାଦି କି, ସେଇଟାକୁ ବିଭ୍ରମ ଶବ୍ଦ ଦୁଇଥର ବର୍ଣ୍ଣନା କରାଯାଇଛି, ବିଭ୍ରମ ଆକ୍ଷିପ୍ତ ଚିତ୍ତା, ତାଙ୍କର ହୃଦୟ ସେଥିପ୍ରତି ଆକୃଷ୍ଟ ହେଇଯାଇଥିଲା। ଆକ୍ଷିପ୍ତ ଚିତ୍ତା ପ୍ରମଦା ରମାପତେ, ପ୍ରମଦା କହିଲେ ଗୋପୀମାନେ ଭଗବାନଙ୍କୁ ବର୍ତ୍ତମାନ ଚିନ୍ତା କରୁଛନ୍ତି। ରମାପତେ ଲକ୍ଷ୍ମୀଙ୍କର ସେ ହେଉଛନ୍ତି ପତି ଭଗବାନ ନାରାୟଣ, ନାରାୟଣ ସବୁ ଗୁଣେଇ ବିପଦ ଫିପଦ ଆସିଲେ ସେ ସବୁ ସେ ମନେ ପଡ଼ିକି ହେଉଛନ୍ତି ନାରାୟଣଙ୍କ ଭଳି, ନହେଲେ ଅନ୍ୟ ବୋଲି ଭୁଲି ଯାଆନ୍ତି, ଭଗବାନ ବୋଲି ଭୁଲି ଯାଆନ୍ତି। ରମାପତେ ତାହା ବିଚେଷ୍ଟା ଜଗୃ ତଦାତ୍ମିକା, ତାହା ବିଚେଷ୍ଟା ଭଗବାନ ଯେଉଁଭଳି ଭାବରେ ଚେଷ୍ଟା ସବୁ କରୁଥିଲେ ରାସଲୀଳା ଇତ୍ୟାଦିରେ, ସେ ସବୁକୁ ଜଗୃହୁ ତଦାତ୍ମିକା ବର୍ତ୍ତମାନ ଅନୁକରଣ କରିବା ପାଇଁ ଲାଗିଲେ, ଭଗବାନ ଲୀଳାକୁ ଅନୁକରଣ ତଦାତ୍ମିକା ତାଙ୍କର ମନ, ସେମାନେ ନିଜକୁ କୃଷ୍ଣ ବୋଲି ଭାବିଦେଲେ, ନିଜକୁ କୃଷ୍ଣ ଏଭଳି ଭାବରେ ତାଙ୍କୁ ଭଲ ପାଉଥିଲେ, ଆଉ ସେ କୃଷ୍ଣଙ୍କ ଠାରୁ ଯେ ଅଲଗା ସେ ଚିନ୍ତା କରିପାରିଲେନି, ସେ ନହେଲେ ଆମେ ହେଉଛୁ କୃଷ୍ଣ। କିନ୍ତୁ ଏଇଟାରେ ଆମ ଆଚାର୍ଯ୍ୟମାନେ କହିଛନ୍ତି, ଏଇଟା ଆମେ କହିବା ସେଇଟା ଆଚାର୍ଯ୍ୟମାନେ କ'ଣ କହିଛନ୍ତି, ଯାହା ହଉ ଏଇଭଳି ଭାବରେ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ତାପମେବାଭି ବଞ୍ଜୟତି, ଯେଉଁ ତପ୍ତ ହେଇକି ରହୁଛନ୍ତି ବହୁତ ଦୁଃଖରେ ରହିଛନ୍ତି, ସେଇଟାକୁ ସେଇଟାକୁ ବିସ୍ତାର କରିକି କହୁଛନ୍ତି ସୁଖଦେବ ଗୋସ୍ୱାମୀ କିଭଳି ଭାବରେ ସେମାନେ ତପ୍ତ ହେଇଛନ୍ତି। ଗତି ଇତ୍ୟାଦି ନା, ଏଇଟା ଭଗବାନଙ୍କର ଶାରୀରିକ ଯେଉଁ ବିଭିନ୍ନ ପ୍ରକାର ଲୀଳା ସବୁ କରୁଥିଲେ, ଗତି ବା ଚାଲି ଇତ୍ୟାଦି ସବୁ ରହିଛି, ଏଇଟା ଶାରୀରିକ କଥା ଚିନ୍ତା କରୁଛନ୍ତି। ଭଗବାନଙ୍କର ସୁନ୍ଦର ଶରୀର ରହିଛି, ସେଇ ଶରୀରଟାକୁ ବର୍ତ୍ତମାନ ମନେ ପଡ଼ୁଛି କିଭଳି ଭାବରେ ସେ ଚାଲୁଥିଲେ, ଦିବ୍ୟ ଶରୀରରେ ଚାଲୁଥିଲେ, ସେଇଟା ଶାରୀରିକ କଥା ଚିନ୍ତା କରୁ, ଶାରୀରିକ ଚେଷ୍ଟା। ସର୍ବୋପଲକ୍ଷତେ ଏଇଟାକୁ ବର୍ତ୍ତମାନ ସ୍ମରଣ କରୁଛନ୍ତି, କିଭଳି ଭାବରେ ଭଗବାନ ସବୁ ତାଙ୍କର ବପୁ ଦ୍ୱାରା କିଭଳି ଚଲାବୁଲା ସବୁ କରୁଥିଲେ, କିଭଳି ତାଙ୍କ ସହିତ ନିତ୍ୟ ହାସ ପରିହାସ ସବୁ କରୁଥିଲେ। ଅନୁରାଗଣ ସ୍ମିତ ବିଭ୍ରମକିତାନି କିତାନି ଚ ତେଇ ମାନସୀ, ଏଇଟା ମାନସିକ ଚେଷ୍ଟା ଭଗବାନଙ୍କୁ ଯେଉଁ ରହିଛି, ଅନୁରାଗରେ ସ୍ମିତ ହାସ ଇତ୍ୟାଦି କରୁଥିଲେ, ଏଇଟା ମାନସିକ ତାଙ୍କର ଯେଉଁ ଲୀଳା ସବୁ ରହିଥିଲା ସେଇଟାକୁ ବର୍ତ୍ତମାନ ସ୍ମରଣ କରୁଛନ୍ତି ମାନସିକ। ଏବଂ ତେଷା ମନୋରାଗ କୃତତ୍ୱାତ୍ ମନୋରମୀ ଆଳାପାଦି ଭି ମନୋରମ ଆଳାପେନ ବାଚିକି, କିଭଳି ଭାବରେ କଥା କହୁଥିଲେ ସେ ସେ ସୀତାରାମ ହନୁମାନ ଯେଉଁ କି ଭଗବାନ ମଧୁରୟା ଗିରା, କେତେ ସୁନ୍ଦର ତାଙ୍କର ବଚନ ରହିଛି। ସଞ୍ଜୟ ଭଗବତାର କହୁଛନ୍ତି ଭଗବାନଙ୍କର ସ୍ୱୟଂ କଥତ ସ୍ୱୟଂ ଇତିହାସ ବାସୁଦେବ ପାର୍ଥ ମହାତ୍ମାଙ୍କ ସମ୍ବାଦ ମୁଁ ଶୁଣିଲି, ତାଙ୍କ ସ୍ୱୟଂ ଭଗବାନ କହିବାର ମୁଁ ଶୁଣିଲି, ଏବଂ ସ୍ୱୟଂ ଭଗବାନ ରୂପକୁ ସେ ଦେଖୁଥିଲେ, ସେଥି ଦେଖିକି କେତେ ଆନନ୍ଦ ସେ ପ୍ରାପ୍ତ ହେଇଛି ହେଉଛନ୍ତି। ଅନ୍ତିମରେ କହିବେ ଭଗବତ ଗୀତା ଅନ୍ତିମରେ କାହାକୁ କହିବେ ଧୃତରାଷ୍ଟ୍ରଙ୍କୁ କହିବେ। ତେଣୁ ଏହିଭଳି ଭାବରେ ଭଗବାନଙ୍କ ଶାରୀରିକ ମାନସିକ ବାଚିକ ସବୁ କ୍ରିୟାକଳାପ ସବୁ ବର୍ତ୍ତମାନ ସ୍ମରଣ କରୁଛନ୍ତି। ଏବଂ ବିଶେଷ ଭାବରେ ବିହାର କହିଲେ ଭଗବାନଙ୍କର କିଭଳି ଭାବରେ ବିହାର ସବୁ କରୁଥିଲେ ନା, ଗୋବର୍ଦ୍ଧନ ଧାରଣ ଆଦି ଲୀଳା, ଭଗବାନ ଯେଉଁ ଗୋବର୍ଦ୍ଧନ ଧାରଣ କରିଥିଲେ ସାତ ଦିନ ସାତ ରାତି କାଳ ସବୁ ଗୋପୀମାନେ ବ୍ରଜବାସୀମାନେ ସମସ୍ତେ ଭଗବାନଙ୍କ ଚାରିପଟେ ରହିଥିଲେ, ଏବଂ କେହି ଭଗବାନ ପଛ ଦେଖୁନଥିଲେ, ସମସ୍ତେ ଭଗବାନ ମୁଖ ଦେଖୁଥିଲେ। ଏ ଗୋବର୍ଦ୍ଧନ ଲୀଳାଟିକୁ ବିଶେଷ ଭାବରେ ଯେତେ ଲୀଳା ରହିଛି ଭଗବାନଙ୍କର, ଏ ଲୀଳାଟି ମାନେ ୱିଦାଉଟ୍ ଷ୍ଟପେଜ୍ କେଉଁଠି ବନ୍ଦ ନ ହୋଇକି ଚାଲିଥିଲା, ସାତ ଦିନ ସାତ ରାତି ନନ୍ଷ୍ଟପ୍ ଲୀଳା ଚାଲିଥିଲା। ଗୋପୀମାନେ ତାଙ୍କର ପିତାମାତା ଅନ୍ୟ ସମସ୍ତେ ବନ୍ଧୁବାନ୍ଧବ ଯେତେ ଯାହା ସବୁ ରହିଛି ସମସ୍ତେ ଭଗବାନ ରୂପ ମହାଧୁରୀକୁ ଆସ୍ୱାଦନ କରୁଥିଲେ। ଆମେ ଗୋବର୍ଦ୍ଧନ ଲୀଳାରେ ଏଇଟା ବର୍ଣ୍ଣନା କରିଛେ, ଦଶମ ସ୍କନ୍ଧ ତେଇଶ ଅଧ୍ୟାୟ ଚବିଶ ଅଧ୍ୟାୟରୁ ସତେଇଶ ଅଧ୍ୟାୟ, ଏଇ ଯେଉଁ ରହିଛି ଚାରୋଟି ଅଧ୍ୟାୟରେ ଗୋବର୍ଦ୍ଧନ ଲୀଳାକୁ ବର୍ଣ୍ଣନା କରାଯାଇଛି। ବିଶେଷ ଭାବରେ ଚବିଶ ପଚିଶ ଏଇ ଦୁଇଟି ଅଧ୍ୟାୟରେ ଗୋବର୍ଦ୍ଧନ ଲୀଳାଟି ବର୍ଣ୍ଣନା କରାଯାଇଛି। ଛବିଶ ଅଧ୍ୟାୟରେ ବ୍ରଜବାସୀମାନେ ଭଗବାନଙ୍କର ବିଷୟରେ ସବୁ ସ୍ମରଣ କରୁଥିଲେ, ଯେଉଁ କହନ୍ତି ୱଣ୍ଡରଫୁଲ୍ କୃଷ୍ଣ, ଆମେ ଗୋଟେ ଭାଗବତସପ୍ତାହ କରିଥିଲୁ ତା ଉପରେ। ଏଇଭଳି ଭାବରେ ସତେଇଶ ଅଧ୍ୟାୟରେ ଇନ୍ଦ୍ର ଆସି ପ୍ରାର୍ଥନା କରିବେ, କ୍ଷମା ପ୍ରାର୍ଥନା କରିବେ, ଗୋବିନ୍ଦ ଅଭିଷେକ କରିବେ, ଗୋବିନ୍ଦ କୁଣ୍ଡ, ଏସବୁ କଥା ଆମେ ବର୍ଣ୍ଣନା କରିଥିଲେ। ତେଣୁ ଏହିସବୁ ଲୀଳାକୁ ସ୍ମରଣ କରୁଛନ୍ତି। ବେଣୁ ବାଦାନି ବେଣୁ ବାଦନାଦି ବା, ଏବଂ ବେଣୁଗୁତି ଉପରେ ବହୁତ ଭଗବତ ଭାଗବତମରେ ବେଣୁଗୁତି ଉପରେ କଥା ସବୁ ରହିଛି। ବେଣୁଗୀତ ଗୋଟେ ରହିଛି ଦଶମ ସ୍କନ୍ଦ ଏକୋଇଶ ଅଧ୍ୟାୟରେ, ଏବଂ ଗୋପୀ ଗୀତିରେ ମଧ୍ୟ ସେଇ ବେଣୁର ବିଷୟରେ ବର୍ଣ୍ଣନା କରାଯାଏ, ଯୁଗଳ ଗୀତିରେ ମଧ୍ୟ ସେଇ ବେଣୁ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଏତେ ମାଧୁରୀ ଅଛି, ଭଗବାନଙ୍କ ସହିତ ଚାରୋଟି ମାଧୁରୀରେ କେହି ସମାନ ହେଇପାରିବେ ନାହିଁ। ଗୋଟେ ହେଉଛି ଭଗବାନଙ୍କ ଲୀଳା ମାଧୁରୀ, ଗୋଟେ ହେଉଛି ବେଣୁ ମାଧୁରୀ, ଗୋଟେ ପ୍ରେମ ମାଧୁରୀ, ଆଉ ଗୋଟେ ହେଉଛି ରୂପ ମାଧୁରୀ ଭଗବାନଙ୍କର। ଏଇ ଚାରୋଟି ମାଧୁରୀରେ କେହି ସମାନ ହେଇପାରିବେ ନାହିଁ। ଏ ବେଣୁର ମହାତ୍ମ୍ୟ ରହିଛି, ଭଗବାନ କେବଳ ବୃନ୍ଦାବନ ହିଁ ବେଣୁବାଦନ କରନ୍ତି, ମଥୁରା ବା ଦ୍ୱାରକାରେ ଏସବୁ ବେଣୁବାଦନ ଭଗବାନ କରିପାରନ୍ତି ନାହିଁ। ତେଣୁ ବେଣୁବାଦନଟି ହେଉଛି ବୃନ୍ଦାବନର ବିଶେଷ ଲୀଳା, ସେଟାକୁ ସ୍ମରଣ କରୁଛନ୍ତି। ବିଭ୍ରମ କହିଲେ ଭଗବାନ ଯେଉଁ ରାସ ଲୀଳା ଏତେ ଶୃଙ୍ଗାର ଚେଷ୍ଟା ସବୁ କରିଛନ୍ତି, ସେଇଟାକୁ ସବୁ ସ୍ମରଣ କରୁଛନ୍ତି। ତେଣୁ ଇଏ ଗୋଟିଏ ପରେ ଗୋଟିଏ ଅଧିକ ସବୁ ସ୍ମୃତି ହେଉଛି, ଗୋଟିଏ 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 ଅଧିକ ତାଙ୍କୁ ଆକର୍ଷିତ କରୁଛି ଚିତ୍ତକୁ, ସେଥିପାଇଁ ଗୋଟିଏ ପରେ ଗୋଟିଏ ବର୍ଣ୍ଣନା କରାଯାଇଛି। ଗତି, ଅନୁରାଗ, ସ୍ମିତ, ବିଭ୍ରମ ଇତ୍ୟାଦି ତାଙ୍କର ଚିତ୍ତକୁ ଆହୁରି ଅଧିକରୁ ଅଧିକ ଆକୃଷ୍ଟ କରୁ, ସେଥିପାଇଁ ଗୋଟିଏ ପରେ ଗୋଟିଏ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ। ଆମର ସୁଖଦେବ ଗୋସ୍ୱାମୀ ମଧ୍ୟ ବହୁତ ସୁନ୍ଦର ଭାବରେ ସବୁ ବର୍ଣ୍ଣନା କରୁଛନ୍ତି କିଭଳି ଭାବରେ ଆଳାପ ସବୁ ହେଉଥିଲା। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି, ଆମେ ଗୋଟିଏ ଖାଲି ଗୋଟିଏ କଥା କହିବା, ବହୁତ କଥା ରହିଛି। ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କୃଷ୍ଣ ଗୋପୀମାନଙ୍କ ମଧ୍ୟରେ ନିମ୍ନୋକ୍ତ ମନୋରମ କଥୋପକଥନ ବର୍ଣ୍ଣନା କରିଛନ୍ତି, ଦୁଇଟି ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ରମାପତେ କହିଲେ, ବର୍ତ୍ତମାନ ସେ କହୁଛନ୍ତି ରମାପତି କହିଲେ ସର୍ବ ସୌନ୍ଦର୍ଯ୍ୟ ସମ୍ପତ୍ତି ସ୍ୱାମୀ, ସୌନ୍ଦର୍ଯ୍ୟ ଏବଂ ସମ୍ପତ୍ତି, ସ୍ତ୍ରୀ ଶବ୍ଦରେ ସୌନ୍ଦର୍ଯ୍ୟ ଆସିବ, ସ୍ତ୍ରୀ ଶବ୍ଦରେ ଐଶ୍ୱର୍ଯ୍ୟ ମଧ୍ୟ ଆସିବ, ତାର ସେ ହେଉଛନ୍ତି ମାଲିକ ଭଗବାନ। କୃଷ୍ଣସ ଗତ୍ୟା ସ୍ୱାଭାବିକ ନ ପାଦ ବିନ୍ୟାସେନ, କିଭଳି ଭାବରେ ଭଗବାନ ପାଦ ବିନ୍ୟାସ କରୁଥିଲେ, ଭଗବାନ ଯେଉଁ ଚାଲି ବର୍ଣ୍ଣନା କରାଯାଇଛି, କ'ଣ ନା ନୃତ୍ୟ, ଭଗବାନ ଗମନ ହେଉଛି ନୃତ୍ୟ, ନାଟ୍ୟ ଗମନ ଅପି ଭାଗବତ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ଶ୍ଳୋକଟି ମଧ୍ୟ କୁହାଯାଇଛି। ଭଗବାନ ଯେଉଁ ଚାଲିକି ଯାଉଛନ୍ତି, ପ୍ରକୃତ ନୃତ୍ୟ କରି କରିକା ଯାଉଛନ୍ତି, ଏସବୁ ସ୍ମରଣ କରୁଛନ୍ତି। ତେଣୁ ଏଠି ଓଡ଼ିଆରେ ମଧ୍ୟ କୁହାଯାଇଛି, କୃଷ୍ଣ ଜଣେ ଗୋପୀଙ୍କୁ କହିଲେ, ଆଇ ସ୍ଥଳ କମିଳିନି, ତୁମେ କ'ଣ ତୃଷାର୍ଥ ଏହି ଭ୍ରମରକୁ ତୁମର ମଧୁ ପ୍ରଦାନ କରିବ ନାହିଁ। ଗୋପୀ ଉତ୍ତର ଦେଲେ, ହେ ପ୍ରିୟ ଭ୍ରମର, ପଦ୍ମର ପତି ହେଲେ ସୂର୍ଯ୍ୟ, ଭ୍ରମର ନୁହେଁ, ତାହେଲେ ତୁମେ କାହିଁକି ଆମ ମଧୁକୁ ତୁମର ବୋଲି ଦାବି କରୁଛ। ତେଣୁ ଭଗବାନ କହୁଛନ୍ତି, ପ୍ରିୟ ପଦ୍ମିନୀ, ତୁମର ସ୍ୱଭାବ ହେଉଛି ଯେ ତୁମେମାନେ ତୁମର ମଧୁ ତୁମର ପତି ସୂର୍ଯ୍ୟଙ୍କୁ ପ୍ରଦାନ ନ କରି ବରଂ ତୁମର ଉପପତି ଭ୍ରମରକୁ ତାହା ପ୍ରଦାନ କରିଥାଅ। କୃଷ୍ଣଙ୍କ କଥାରେ ପରାଜିତ ହୋଇ ଗୋପୀ ଜଣଙ୍କୁ ହସିଲେ, ଆଉ ତାପରେ ମଧୁପାନ କରିବା ପାଇଁ ତାଙ୍କୁ ଓଷ୍ଠ ପ୍ରଦାନ କଲେ। ଏଇଭଳିଆ ଭଗବାନଙ୍କର ଲୀଳା ମାଧୁରୀ ସବୁ ଚାଲିଛି, ବହୁତ କଥା ରହିଛି। ଆମେ ଏଇଠି କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକ୍ତ କି ସାଇ ଗୋପ୍ରମାନନ୍ଦୀ ଶ୍ରୀରାମଚନ୍ଦ୍ର କୃପାଲୁ ଭଜମନ ହରଣ ଭବ ଭୟ ଦାରୁଣମ ନବ କଞ୍ଜ ଲୋଚନ କଞ୍ଜ ମୁଖ।